ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 5 ଡିସେମ୍ବର 2024। ମଧୁର ସନ୍ତାନମାନେ, ତୁମକୁ ଯେଉଁ ଜ୍ଞାନ ମିଳୁଛି ତା ଉପରେ ବିଚାର ସାଗର ମନ୍ଥନ କର। ଜ୍ଞାନର ମନ୍ଥନ ଦ୍ୱାରା ହିଁ ଅମୃତ ବାହାରିବ। ପ୍ରଶ୍ନ। 21 ଜନ୍ମ ପାଇଁ ମାଲାମାଲ ଅର୍ଥାତ୍ ଭରପୁର ହେବାର ସାଧନ କ'ଣ? ଉତ୍ତର, ଜ୍ଞାନ ରତ୍ନ। ଯେତେ ଯେତେ ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ତୁମେମାନେ ଜ୍ଞାନ ରତ୍ନକୁ ଜୀବନରେ ଧାରଣ କରୁଛ, ସେତେ ମାଲାମାଲ ହେଉଛ। ବର୍ତ୍ତମାନର ଜ୍ଞାନ ରତ୍ନ ସେଠାରେ ହୀରା ନୀଳାରେ ପରିଣତ ହୋଇଯିବ। ଯେତେବେଳେ ଆତ୍ମା ଜ୍ଞାନ ରତ୍ନକୁ ଧାରଣ କରିବ, ମୁଖରୁ କେବଳ ଜ୍ଞାନ ରତ୍ନ ହିଁ ବାହାରିବ, ଜ୍ଞାନ ରତ୍ନ ହିଁ ଶୁଣିବ ଏବଂ ଶୁଣାଇବ, ସେତେବେଳେ ଚେହେରା ହର୍ଷିତ ରହିବ ଏବଂ ହର୍ଷିତ ଚେହେରା ଦ୍ୱାରା ହିଁ ବାବାଙ୍କର ନାମ ବିଖ୍ୟାତ ହେବ। ତେଣୁ ଆସୁରୀ ଅବଗୁଣ ଗୁଡ଼ିକ ବାହାରିଗଲେ ଯାଇ ମାଲାମାଲ ହୋଇପାରିବ। ଓମ୍ ଶାନ୍ତି। ବାବା ପିଲାମାନଙ୍କୁ ଜ୍ଞାନ ଓ ଭକ୍ତି ବିଷୟରେ ବୁଝାଉଛନ୍ତି। ଏ କଥା ତ ପିଲାମାନେ ଜାଣିଛନ୍ତି ଯେ ସତ୍ୟ ଯୁଗରେ ଭକ୍ତି ନାହିଁ କି ଜ୍ଞାନ ମଧ୍ୟ ମିଳେ ନାହିଁ। କୃଷ୍ଣ ନା ଭକ୍ତି କରନ୍ତି ନା ଜ୍ଞାନର ମୁରଲି ବଜାନ୍ତି। ମୁରଲି ଅର୍ଥାତ୍ ଜ୍ଞାନ ଦେବା। ଗାୟନ ଅଛି ନା ମୁରଲି ମି ଜାଦୁ, ତେବେ ନିଶ୍ଚିନ୍ତ ଭାବରେ କୌଣସି ଜାଦୁ ଥିବ ନା? କେବଳ ମୁରଲି ବଂଶୀ ବଜାଇବା ଏହା ତ ସାଧାରଣ କଥା। ଫକୀର ମାନେ ମଧ୍ୟ ମୁରଲି ବଜାଇଥାନ୍ତି, ଏଥିରେ ତ ଜ୍ଞାନର ଜାଦୁ ରହିଛି। ଅଜ୍ଞାନକୁ ଜାଦୁ କୁହାଯିବ ନାହିଁ। ମନୁଷ୍ୟମାନେ ଭାବୁଛନ୍ତି କୃଷ୍ଣ ମୁରଲି ବଜାଉଥିଲେ, ତେଣୁ ତାଙ୍କର ବହୁତ ମହିମା କରୁଛନ୍ତି। ବାବା କହୁଛନ୍ତି କୃଷ୍ଣ ତ ଦେବତା ଥିଲେ, ମନୁଷ୍ୟରୁ ଦେବତା, ଦେବତାରୁ ମନୁଷ୍ୟ, ଏହା କଳ୍ପକଳ୍ପ ହୋଇ ଚାଲିଛି। ଦୈବୀ ସୃଷ୍ଟି ମଧ୍ୟ ହେଉଛି ଏବଂ ମନୁଷ୍ୟ ସୃଷ୍ଟି ମଧ୍ୟ ହେଉଛି। ଏହି ଜ୍ଞାନ ଦ୍ୱାରା ହିଁ ମନୁଷ୍ୟରୁ ଦେବତା ହେଉଛନ୍ତି। ସତ୍ୟ ଯୁଗ ହିଁ ଜ୍ଞାନର ସମ୍ପତ୍ତି ଅଟେ। ସତ୍ୟ ଯୁଗରେ ଭକ୍ତି ନଥାଏ। ଦେବତାମାନେ ଯେତେବେଳେ ମନୁଷ୍ୟ ହୁଅନ୍ତି, ସେତେବେଳେ ଭକ୍ତି ଆରମ୍ଭ ହୁଏ। ମନୁଷ୍ୟମାନଙ୍କୁ ବିକାରୀ, ଦେବତାମାନଙ୍କୁ ନିର୍ବିକାରୀ କୁହାଯାଏ। ଦେବତାମାନଙ୍କ ସୃଷ୍ଟିକୁ ପବିତ୍ର ଦୁନିଆ କୁହାଯାଏ। ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ। ଦେବତାମାନଙ୍କ ପାଖରେ ପୁଣି ଏହି ଜ୍ଞାନ ରହିବ ନାହିଁ। ଦେବତାମାନେ ସଦ୍ଗତିରେ ଥାନ୍ତି, ଯେଉଁ ଆତ୍ମାମାନେ ଦୁର୍ଗତିରେ ଥାନ୍ତି ସେମାନଙ୍କ ପାଇଁ ହିଁ ଜ୍ଞାନର ଆବଶ୍ୟକତା ରହିଛି। ଏହି ଜ୍ଞାନ ଦ୍ୱାରା ହିଁ ଦୈବୀ ଗୁଣ ଆସିଥାଏ। ଜ୍ଞାନର ଧାରଣା କରୁଥିବା ଆତ୍ମାମାନଙ୍କର ଚାଲିଚଳଣି ଦେବତା ସଦୃଶ ହୋଇଥାଏ। କମ୍ ଜ୍ଞାନ ଧାରଣା କରୁଥିବା ଆତ୍ମାମାନଙ୍କର ଚଳଣି ମିଶ୍ରିତ ହୋଇଥାଏ। ଏହାକୁ ଆସୁରୀ ଚଳଣୀ ତ କୁହାଯିବ ନାହିଁ। ଧାରଣା ନହେଲେ ମୋର ସନ୍ତାନ ବୋଲି କିପରି କହିବେ? ପିଲାମାନେ ବାବାଙ୍କୁ ଜାଣିନାହାନ୍ତି, ତେଣୁ ବାବା ମଧ୍ୟ ପିଲାମାନଙ୍କୁ କିପରି ଜାଣିବେ? କେତେ ଖରାପ ଖରାପ ଗାଳି ବାବାଙ୍କୁ ଦେଉଛନ୍ତି। ଭଗବାନଙ୍କୁ ଗାଳି ଦେବା କେତେ ଖରାପ କଥା! ପୁଣି ଯେତେବେଳେ ସେମାନେ ବ୍ରାହ୍ମଣ ହୁଅନ୍ତି, ତାପରେ ଗାଳି ଦେବା ବନ୍ଦ ହୋଇଯାଏ। ତେଣୁ ଏହି ଜ୍ଞାନର ବିଚାର ସାଗର ମନ୍ଥନ କରିବା ଉଚିତ। ବିଦ୍ୟାର୍ଥୀମାନେ ବିଚାର ସାଗର ମନ୍ଥନ କରି ଜ୍ଞାନରେ ଉନ୍ନତି ଆଣିଥାନ୍ତି। ତୁମମାନଙ୍କୁ ମଧ୍ୟ ଏ ଜ୍ଞାନ ମିଳୁଛି, ତା ଉପରେ ନିଜର ବିଚାର ସାଗର ମନ୍ଥନ କରିବା ଦ୍ୱାରା ଅମୃତ ବାହାରିବ। ଯଦି ବିଚାର ସାଗର ମନ୍ଥନ ହେବ, ତେବେ କ'ଣ ମନ୍ଥନ ହେବ? ଆସୁରୀ ବିଚାର ମନ୍ଥନ କରିବା ଦ୍ୱାରା କାଦୁଅ ହିଁ ବାହାରିଥାଏ। ଏବେ ତୁମେମାନେ ଈଶ୍ୱରୀୟ ବିଦ୍ୟାର୍ଥୀ ଅଟ। ତୁମେମାନେ ଜାଣିଛ ବାବା ଆମକୁ ମନୁଷ୍ୟରୁ ଦେବତା ହେବା ପାଇଁ ପାଠ ପଢ଼ାଉଛନ୍ତି। ଦେବତା ମାନେ ତ ପଢ଼ାଇବେ ନାହିଁ। ଦେବତା ମାନଙ୍କୁ କେବେ ଜ୍ଞାନର ସାଗର କୁହାଯିବ ନାହିଁ। ବାବା ହିଁ ଜ୍ଞାନର ସାଗର ଅଟନ୍ତି। ତେଣୁ ନିଜକୁ ପଚାରିବା ଉଚିତ, ମୋ ଭିତରେ ସମସ୍ତ ଦୈବୀ ଗୁଣ ରହିଛି? ଯଦି ଅସୁରୀ ଗୁଣ ଅଛି ତେବେ ତାକୁ ବାହାର କରିଦେବା ଉଚିତ, ତେବେ ଯାଇ ଦେବତା ହୋଇପାରିବ। ଏବେ ତୁମେମାନେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛ। ତୁମେମାନେ ପୁରୁଷୋତ୍ତମ ହେଉଛ, ତେଣୁ ବାତାବରଣ ମଧ୍ୟ ବହୁତ ଭଲ ହେବା ଉଚିତ। ଖରାପ କଥା ମୁଖରୁ ବାହାର କରିବା ଉଚିତ ନୁହେଁ, ନଚେତ କୁହାଯିବ ଇଏ କମ୍ ପଦ ପାଇବେ। ବାତାବରଣରୁ ତୁରନ୍ତ ଜଣା ପଡ଼ିଯାଇଥାଏ। ସେମାନେ ମୁଖରୁ ଦୁଃଖଦାୟକ ବଚନ ହିଁ ବାହାର କରିଥାନ୍ତି। ପିଲାମାନଙ୍କୁ ବାବାଙ୍କର ନାମକୁ ଉଚ୍ଚ କରିବାକୁ ହେବ। ତୁମର ମୁଖ ସର୍ବଦା ହର୍ଷିତ ରହିବା ଉଚିତ। ମୁଖରୁ ସର୍ବଦା ରତ୍ନ ହିଁ ବାହାରିବା ଉଚିତ। ଏହି ଲକ୍ଷ୍ମୀ ନାରାୟଣ କେତେ ହର୍ଷିତ ମୁଖ ଅଟନ୍ତି! ଏମାନଙ୍କର ଆତ୍ମା ଜ୍ଞାନ ରତ୍ନକୁ ଧାରଣ କରିଥିଲେ, ମୁଖରୁ ଏହି ରତ୍ନ ହିଁ ବାହାର କରିଥିଲେ। ରତ୍ନ ହିଁ ଶୁଣୁଥିଲେ ଏବଂ ଅନ୍ୟମାନଙ୍କୁ ଶୁଣାଉଥିଲେ। ତେଣୁ କେତେ ଖୁସି ରହିବା ଉଚିତ! ଏବେ ତୁମେମାନେ ଯେଉଁ ଜ୍ଞାନ ରତ୍ନ ନେଉଛ, ତାହା ପୁଣି ବାସ୍ତବରେ ହୀରା ନୀଳା ହୋଇଯିବ। ନ ରତ୍ନର ମାଳା କୌଣସି ହୀରା ନୀଳାରୁ କମ୍ ନୁହେଁ। ଏହା ଚୈତନ୍ୟ ରତ୍ନମାନଙ୍କର ମାଳା ଅଟେ। ମନୁଷ୍ୟମାନେ ପୁଣି ସ୍ଥୂଳ ରତ୍ନ ପଥର ଭାବି ମୁଦି ତିଆରି କରି ପିନ୍ଧୁଛନ୍ତି। ଜ୍ଞାନ ରତ୍ନର ମାଳା ହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ହେଉଛି। ଏହି ରତ୍ନ ହିଁ ଏକୋଇଶ ଜନ୍ମ ପାଇଁ ମାଲାମାଲ କରି ଦେଉଛି, ଯାହାକୁ କେହି ଲୁଟି ପାରିବେ ନାହିଁ। ଏଠାରେ ପିନ୍ଧିଲେ ତୁରନ୍ତ କେହି ଲୁଟି ନେଇଯିବେ। ତେଣୁ ନିଜକୁ ବହୁତ ବହୁତ ବୁଦ୍ଧିବାନ କରିବାକୁ ହେବ। ଆସୁରୀ ଗୁଣକୁ ବାହାର କରିବାକୁ ପଡ଼ିବ। ଆସୁରୀ ଗୁଣଧାରୀଙ୍କର ଚେହେରା ମଧ୍ୟ ସେହିପରି ହୋଇଥାଏ। କ୍ରୋଧରେ ତ ଲାଲ ତମ୍ବା ସଦୃଶ ହୋଇଯାଆନ୍ତି। କାମ ବିକାରରେ ବଶୀଭୂତ ଆତ୍ମାର ମୁଖ ଏକଦମ କଳା ହୋଇଯାଏ। କୃଷ୍ଣଙ୍କୁ ମଧ୍ୟ କଳା ଦେଖାଉଛନ୍ତି ନା? ବିକାର ଯୋଗୁଁ ହିଁ ଗୋରାରୁ ଶ୍ୟାମଳ ହୋଇଯାଇଛନ୍ତି। ତୁମେ ପିଲାମାନଙ୍କୁ ପ୍ରତ୍ୟେକ କଥାର ବିଚାର ସାଗର ମନ୍ଥନ କରିବା ଉଚିତ। ଏହି ପାଠପଢ଼ା ଦ୍ୱାରା ଆମେ ବହୁ ଧନ ପ୍ରାପ୍ତ କରିବା। ତୁମେମାନେ ଶୁଣିଥିବ, ରାଣୀ ଭିକ୍ଟୋରିଆଙ୍କର ମନ୍ତ୍ରୀ ପ୍ରଥମରୁ ବହୁତ ଗରିବ ଥିଲେ, ଦୀପ ଜାଳି ପାଠ ପଢ଼ୁଥିଲେ। କିନ୍ତୁ ସେହି ପାଠପଢ଼ା କଣ କୌଣସି ରତ୍ନ ଅଟେ କି? ପାଠ ପଢ଼ି ପୁରା ପଦବୀ ପାଇଥାନ୍ତି। ତେବେ ପାଠ କାମରେ ଆସିଲା ପଇସା ନୁହେଁ, ପାଠପଢ଼ା ହିଁ ଧନ ଅଟେ। ତାହା ବିନାଶେ ଏହା ଅବିନାଶେ ଧନ। ଏବେ ତୁମେମାନେ ବୁଝିପାରୁଛ, ବାବା ଆମକୁ ପାଠ ପଢ଼ାଇ ବିଶ୍ୱର ମାଲିକ କରିଦେଉଛନ୍ତି। ସେଠାରେ ତ ଧନ ରୋଜଗାର କରିବା ପାଇଁ ପାଠ ପଢ଼ିବେ ନାହିଁ। ସେଠାରେ ତ ବର୍ତ୍ତମାନର ପୁରୁଷାର୍ଥ ଅନୁସାରେ ଅସରନ୍ତି ଧନ ମିଳିଥାଏ। ସେହି ଧନ ଅବିନାଶୀ ହୋଇଯାଏ। ଦେବତାମାନଙ୍କ ପାଖରେ ବହୁ ଧନ ଥିଲା। ଯେତେବେଳେ ବାମ ମାର୍ଗ ଅର୍ଥାତ୍ ରାବଣ ରାଜ୍ୟକୁ ଆସିଥିଲେ, ସେତେବେଳେ ମଧ୍ୟ କେତେ ଧନ ରହିଥିଲା, କେତେ ମନ୍ଦିର ତିଆରି କରିଥିଲେ। ପୁଣି ପରେ ମୁସଲମାନମାନେ ଲୁଟି ନେଲେ, କେତେ ଧନବାନ ଥିଲେ! ଆଜିକାଲିର ପାଠପଢ଼ା ଦ୍ୱାରା ଏତେ ଧନବାନ କେହି ହୋଇପାରିବେ ନାହିଁ। ତେବେ ଦେଖ, ଏହି ପାଠପଢ଼ା ଦ୍ୱାରା ମନୁଷ୍ୟ କଣରୁ କଣ ହୋଇଯାଉଛନ୍ତି, ଗରିବରୁ ସାହୁକାର ହୋଇଯାଉଛନ୍ତି। ଏବେ ଦେଖ, ଭାରତ କେତେ ଗରିବ ହୋଇଯାଇଛି। ଯେଉଁମାନେ ନାମମାତ୍ର ସାହୁକାର ଅଟନ୍ତି, ତାଙ୍କୁ ତ ଫୁର୍ସତ ହିଁ ନାହିଁ। ନିଜର ଧନ ଏବଂ ପଦବୀର କେତେ ଅହଙ୍କାର ରହୁଛି! କିନ୍ତୁ ଏଥିରେ ଅହଙ୍କାର ଆଦି ସମାପ୍ତ ହୋଇଯିବା ଉଚିତ। ଆମେ ଆତ୍ମାଠୁ ଆତ୍ମା ପାଖରେ ଧନ ଦୌଲତ ହୀରା ନୀଳା ଆଦି କିଛି ନଥାଏ। ବାବା କହୁଛନ୍ତି ମିଠା ପିଲାମାନେ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କର। ଆତ୍ମା ଶରୀର ଛାଡ଼ିଲେ ସାହୁକାରୀ ଆଦି ସବୁ ଶେଷ ହୋଇଯାଏ। ପୁଣି ତାପରେ ମୂଳରୁ ପାଠ ପଢ଼ିବେ, ଧନ ରୋଜଗାର କରିବେ, ତେବେ ଯାଇ ଧନବାନ ହେବେ। ନଚେତ ଯଦି ଧନ ପୁଣ୍ୟ ବହୁତ କରିଥିବେ ତାହେଲେ ମଧ୍ୟ ସାହୁକାର ଘରେ ଜନ୍ମ ନେବେ। ଏପରି ମଧ୍ୟ କୁହାଯାଏ ଯେ ଏହା ପୂର୍ବ କର୍ମର ଫଳ ଅଟେ। ଯଦି କେହି ଜ୍ଞାନର ଦାନ ଦେଇଛନ୍ତି ଅଥବା କଲେଜ କିମ୍ବା ଧର୍ମଶାଳା ଆଦି ତିଆରି କରିଛନ୍ତି, ତେଣୁ ତାର ଫଳ ଅଳ୍ପ କାଳ ପାଇଁ ମିଳୁଛି। ଏହି ଦାନ ପୁଣ୍ୟ ମଧ୍ୟ ଏଠାରେ ହିଁ କରାଯାଏ, ସତ୍ୟ ଯୁଗରେ ତ କରାଯାଏ ନାହିଁ। ସତ୍ୟ ଯୁଗରେ ଭଲ କର୍ମ ହିଁ ହୋଇଥାଏ, କାହିଁକି ନା ବର୍ତ୍ତମାନର ପୁରୁଷାର୍ଥ ଅନୁସାରେ ସମ୍ପତ୍ତି ମିଳୁଛି, ସେଠାରେ କୌଣସି କର୍ମ ବିକର୍ମ ହେବ ନାହିଁ, କାହିଁକି ନା ରାବଣ ହିଁ ନାହିଁ। ବିକାରର ବଶବର୍ତ୍ତୀ ହେବା ଦ୍ୱାରା ବିକାରୀ କର୍ମ ହୋଇଯାଏ, ବିକାର ଦ୍ୱାରା ବିକର୍ମ ହୋଇଥାଏ। ସ୍ୱର୍ଗରେ କୌଣସି ବିକର୍ମ ହୁଏ ନାହିଁ, ତେବେ ସବୁର ଆଧାର ହେଉଛି କର୍ମ। ଏହି ମାୟା ରାବଣ ଅବଗୁଣୀ କରିଦେଉଛି। ବାବା ଆସି ସର୍ବଗୁଣ ସମ୍ପନ୍ନ କରାଉଛନ୍ତି। ବର୍ତ୍ତମାନ ରାମବଂଶୀ ଓ ରାବଣ ବଂଶୀଙ୍କର ଯୁଦ୍ଧ ଚାଲୁଛି। ତୁମେ ରାମଙ୍କର ସନ୍ତାନ ଅଟ, କେତେ ଭଲ ଭଲ ସନ୍ତାନମାନେ ମଧ୍ୟ ମାୟାଠାରୁ ହାରି ଯାଉଛନ୍ତି। ବାବା ନାମ କହୁନାହାନ୍ତି, ତଥାପି ମଧ୍ୟ ଭରସା ରଖୁଛନ୍ତି। ଅଧମରୁ ଅଧମଙ୍କୁ ଉଦ୍ଧାର କରିବାକୁ ପଡୁଛି। ବାବାଙ୍କୁ ସାରା ବିଶ୍ୱର ଉଦ୍ଧାର କରିବାକୁ ହେବ। ରାବଣ ରାଜ୍ୟରେ ସମସ୍ତେ ଅଧମ ଗତିକୁ ପ୍ରାପ୍ତ କରିଛନ୍ତି। ବାବା ତ ବଞ୍ଚିବା ଓ ବଞ୍ଚାଇବାର ଉପାୟ ପ୍ରତ୍ୟହ ବୁଝାଉଛନ୍ତି, ତଥାପି ବି ତଳକୁ ଖସି ଯାଉଛନ୍ତି, ଯାହାଫଳରେ ଅଧମରୁ ଅଧମ ହୋଇଯାଉଛନ୍ତି। ସେମାନେ ପୁଣି ଉପରକୁ ଉଠିପାରିବେ ନାହିଁ। ସେହି ଅଧମ ପଣିଆ ଭିତରେ ଭିତରେ ଖାଇ ଚାଲୁଥିବ। ଯେପରି କହିଥାନ୍ତି, ଶେଷ ସମୟରେ ଯିଏ ସ୍ତ୍ରୀକୁ ସ୍ମରଣ କରେ ତାଙ୍କର ସେହି ଅଧମ ପଣିଆ ହିଁ ସ୍ମୃତିରେ ରହିଥାଏ। ତେବେ ବବାବଶ୍ୟ ପିଲାମାନଙ୍କୁ ବୁଝାଉଛନ୍ତି, କଳ୍ପ କଳ୍ପ ତୁମେମାନେ ହିଁ ଶୁଣୁଛ। ସୃଷ୍ଟିର ଚକ୍ର କିପରି ଘୁରୁଛି ଏ କଥା ଜୀବଜନ୍ତୁ ତ ଜାଣିବେ ନାହିଁ ନା, ତୁମେମାନେ ହିଁ ଶୁଣୁଛ ଏବଂ ବୁଝୁଛ। ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି। ଏହି ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ନାକକାନ ଆଦି ସବୁ ଅଛି, ଏମାନେ ମଧ୍ୟ ମନୁଷ୍ୟ ଅଟନ୍ତି ନା, କିନ୍ତୁ ସେମାନଙ୍କ ଠାରେ ଦୈବୀ ଗୁଣ ଥିଲା, ତେଣୁ ତାଙ୍କୁ ଦେବତା କୁହାଯାଉଛି। ତେବେ ସେମାନେ ଏହିପରି ଦେବତା କିପରି ହେଉଛନ୍ତି, ପୁଣି କିପରି ତଳକୁ ଖସୁଛନ୍ତି, ଏହି ଚକ୍ର ବିଷୟରେ ତୁମେମାନେ ହିଁ ଜାଣୁଛ। ଯିଏ ବିଚାର ସାଗର ମନ୍ଥନ କରିବେ ତାଙ୍କର ହିଁ ଧାରଣା ହେବ। ଯିଏ ବିଚାର ସାଗର ମନ୍ଥନ କରୁନାହାନ୍ତି ତାଙ୍କୁ ନିର୍ବୋଧ ବୋଲି କୁହାଯିବ। ଯିଏ ମୁରଲୀ ଶୁଣାଉଛନ୍ତି ତାଙ୍କର ବିଚାର ସାଗର ମନ୍ଥନ ଚାଲୁଛି ଯେ ଏହି ବିଷୟରେ ଏହି ହେଇ କଥା ବୁଝାଇବାକୁ ହେବ। ଆଶା ରଖାଯାଏ ଯଦି ବା ଏବେ ବୁଝୁନାହାନ୍ତି ତେବେ ଆଗକୁ ଗଲେ ନିଶ୍ଚୟ ବୁଝିବେ। ଆଶା ରଖିବା ଅର୍ଥ ହେଉଛି ସେବାର ସଉକ ରହିବା, ତେଣୁ ଏଥିରେ ଥକିବା ଉଚିତ ନୁହେଁ। ଯଦି କେହି ଉପରକୁ ଉଠି ପୁଣି ଅଧମ ହୋଇଯାଇଛନ୍ତି, ପୁଣି ଯଦି ଆସୁଛନ୍ତି, ତେବେ ସ୍ନେହରେ ତାଙ୍କୁ ବସାଇବ ନା ନା ତାଙ୍କୁ ଚାଲିଯିବାକୁ କହିବ? ତାଙ୍କର ହାଲଚାଲ ପଚାରିବାକୁ ପଡ଼ିବ, ଏତେ ଦିନ କେଉଁଠି ରହିଲ, କାହିଁକି ଆସିଲ ନାହିଁ? ତେବେ କହିବେ ମାୟାଠାରୁ ହାରିଗଲି। ଏ କଥା ତ ଜାଣିଛନ୍ତି ଯେ ଜ୍ଞାନ ବହୁତ ଭଲ, ସ୍ମୃତି ତ ରହୁଛି ନା, ଭକ୍ତିରେ ତ ହର ଜିତର କଥା ହିଁ ନାହିଁ। ଏହା ହେଲା ଜ୍ଞାନ, ଏହାକୁ ଧାରଣ କରିବାକୁ ହେବ। ତୁମେମାନେ ଯେପର୍ଯ୍ୟନ୍ତ ବ୍ରାହ୍ମଣ ନ ହୋଇଛ ସେ ପର୍ଯ୍ୟନ୍ତ ଦେବତା ହୋଇପାରିବ ନାହିଁ। ଖ୍ରୀଷ୍ଟିଆନ, ବୌଦ୍ଧୀ, ପାରସୀ ଧର୍ମମାନଙ୍କରେ ବ୍ରାହ୍ମଣ ଥାନ୍ତି କି? ବ୍ରାହ୍ମଣଙ୍କର ସନ୍ତାନ ବ୍ରାହ୍ମଣ ହିଁ ହେବେ। ଏ କଥା ବର୍ତ୍ତମାନ ତୁମେମାନେ ବୁଝୁଛ। ତୁମେମାନେ ଜାଣିଛ ଅଲ୍ଲାହକୁ ଅର୍ଥାତ୍ ବାବାଙ୍କୁ ମନେ ପକାଇବାକୁ ହେବ। ଅଲ୍ଲାହକୁ ମନେ ପକାଇବା ଦ୍ୱାରା ବାସା ହିଁ ମିଳିଥାଏ। ଯେତେବେଳେ କେହି ଦେଖା ହେଉଛନ୍ତି ତେବେ ତାଙ୍କୁ କୁହ ଆହ୍ଲାଙ୍କୁ ମନେ ପକାଅ। ଆହ୍ଲାଙ୍କୁ ହିଁ ଉଚ୍ଚ ବୋଲି କୁହାଯାଉଛି। ଅଙ୍ଗୁଳିରେ ଅଲ୍ଲାହ ଅର୍ଥାତ୍ ଈଶ୍ୱରଙ୍କ ଆଡ଼କୁ ଇଙ୍ଗିତ କରନ୍ତି। ସିଧା ସିଧା ଉପରେ ହିଁ ଅଲ୍ଲାହ ରହିଛନ୍ତି। ଅଲ୍ଲାହଙ୍କୁ ଏକ ବୋଲି କୁହାଯାଏ। ଭଗବାନ କେବଳ ଜଣେ ହିଁ ଅଟନ୍ତି, ବାକି ସମସ୍ତେ ତାଙ୍କର ସନ୍ତାନ ଅଟନ୍ତି। ବାବାଙ୍କୁ ହିଁ ଅଲ୍ଲାହ କୁହାଯାଏ। ବାବା ଜ୍ଞାନ ମଧ୍ୟ ଦେଉଛନ୍ତି, ନିଜର ସନ୍ତାନ ମଧ୍ୟ କରୁଛନ୍ତି। ତେଣୁ ତୁମେମାନେ କେତେ ଖୁସିରେ ରହିବା ଉଚିତ। ବାବା ଆମର କେତେ ସେବା କରୁଛନ୍ତି, ବିଶ୍ୱର ମାଲିକ କରୁଛନ୍ତି, କିନ୍ତୁ ସିଏ ସେଇ ପବିତ୍ର ଦୁନିଆକୁ ଆସୁନାହାନ୍ତି। ପବିତ୍ର ଦୁନିଆରେ କେହି ହେଲେ ତାଙ୍କୁ ଡାକୁ ନାହାନ୍ତି, ପତିତ ଦୁନିଆରେ ହିଁ ସମସ୍ତେ ତାଙ୍କୁ ଡାକୁଛନ୍ତି। ସିଏ ପବିତ୍ର ଦୁନିଆକୁ ଆସି କଣ କରିବେ? ତାଙ୍କର ନାମ ହିଁ ହେଉଛି ପତିତ ପାବନ। ପୁରୁଣା ଦୁନିଆକୁ ପବିତ୍ର ଦୁନିଆ କରିବା ତାଙ୍କର କର୍ତ୍ତବ୍ୟ ଅଟେ। ତାଙ୍କର ନାମ ହିଁ ଶିବ। ପିଲାମାନଙ୍କୁ ଶାଳଗ୍ରାମ କୁହାଯାଏ। ଉଭୟଙ୍କର ପୂଜା ହେଉଛି, କିନ୍ତୁ ଯିଏ ପୂଜା କରୁଛନ୍ତି ସେମାନେ କିଛି ହେଲେ ଜାଣିନାହାନ୍ତି। ବାସ୍ ପୂଜା କରିବାର ଏକ ନୀତି ପ୍ରଥା କରିଦେଇଛନ୍ତି। ଦେବୀମାନଙ୍କର ମଧ୍ୟ ଫାର୍ଷ୍ଟ କ୍ଲାସ ହୀରାମତିର ମହଲ ଆଦି ତିଆରି କରି ପୂଜା କରୁଛନ୍ତି। ସେମାନେ ତ ମାଟିର ଲିଙ୍ଗ ତିଆରି କରି ପୂଜା କରୁଛନ୍ତି, ପୁଣି ଭାଙ୍ଗି ଦେଉଛନ୍ତି। ମୂର୍ତ୍ତି ତିଆରି କରିବାକୁ ପରିଶ୍ରମ ଲାଗୁନାହିଁ, ଦେବୀମାନଙ୍କର ମୂର୍ତ୍ତି ତିଆରି କରିବାରେ ପରିଶ୍ରମ କରିବାକୁ ପଡ଼ିଥାଏ। ତାଙ୍କର ଅର୍ଥାତ୍ ଶିବଙ୍କର ପୂଜା କରିବାରେ ପରିଶ୍ରମ କରିବାକୁ ପଡ଼େ ନାହିଁ। ଶିବଲିଙ୍ଗ ମାଗଣାରେ ମିଳିଯାଉଛି, ପଥର ପାଣିରେ ଘଷି ହୋଇ ହୋଇ ଗୋଲ ହୋଇଯାଇଥାଏ, ପୁରା ଅଣ୍ଡାକାର ହୋଇଯାଏ। କହନ୍ତି ମଧ୍ୟ ଆତ୍ମା ଅଣ୍ଡା ସଦୃଶ। ଯିଏକି ବ୍ରହ୍ମ ତତ୍ତ୍ୱରେ ନିବାସ କରିଥାଏ ସେଥିପାଇଁ ତାକୁ ବ୍ରହ୍ମାଣ୍ଡ ବୋଲି କୁହାଯାଉଛି। ତୁମେମାନେ ବ୍ରହ୍ମାଣ୍ଡ ଏବଂ ବିଶ୍ୱର ମଧ୍ୟ ମାଲିକ ହେଉଛ। ତେଣୁ ପ୍ରଥମେ ପ୍ରଥମେ କେବଳ ବାବାଙ୍କ ବିଷୟରେ ବୁଝାଇବାକୁ ହେବ। ଶିବଙ୍କୁ ବାବା କହି ସମସ୍ତେ ମନେ ପକାଇଥାନ୍ତି। ଦ୍ୱିତୀୟରେ ବ୍ରହ୍ମାଙ୍କୁ ମଧ୍ୟ ବାବା କୁହାଯାଏ। ସିଏ ପ୍ରଜା ପିତା ଅଟନ୍ତି, ତେଣୁ ସବୁ ପ୍ରଜାଙ୍କର ପିତା ହେଲେ ନା? ଗ୍ରେଟ ଗ୍ରେଟ ଗ୍ରାଣ୍ଡ ଫାଦର ମଧ୍ୟ ଆଦି ପିତା ଅଟନ୍ତି। ଏହି ସମସ୍ତ ଜ୍ଞାନ ବର୍ତ୍ତମାନ ତୁମ ପିଲାମାନଙ୍କ ବୁଦ୍ଧିରେ ଅଛି। ପ୍ରଜାପିତା ବ୍ରହ୍ମା ତ ବହୁତ କହୁଛନ୍ତି, କିନ୍ତୁ ଯଥାର୍ଥ ରୀତିରେ ତାଙ୍କୁ କେହି ଜାଣିନାହାନ୍ତି। ବ୍ରହ୍ମା କାହାର ସନ୍ତାନ ଅଟନ୍ତି? ତୁମେମାନେ କହୁଛ ପରମପିତା ପରମାତ୍ମାଙ୍କର ସନ୍ତାନ ଅଟନ୍ତି। ସେ ବାବା ୟାଙ୍କୁ ପୋଷ୍ୟ କରିଛନ୍ତି, ତେଣୁ ଇଏ ଶରୀରଧାରୀ ହେଲେ ନା? ସମସ୍ତେ ଈଶ୍ୱରଙ୍କର ସନ୍ତାନ ଅଟନ୍ତି। ପୁଣି ଯେତେବେଳେ ଶରୀର ମିଳୁଛି ତାଙ୍କୁ ପ୍ରଜାପିତା ବ୍ରହ୍ମାଙ୍କର ପୋଷ୍ୟ ସନ୍ତାନ ବୋଲି କୁହାଯିବ, କିନ୍ତୁ ଦୁନିଆ ହିସାବରେ ପୋଷ୍ୟ ନୁହେଁ। କଣ ଆତ୍ମାମାନଙ୍କୁ ପରମପିତା ପରମାତ୍ମା ପୋଷ୍ୟ କରିଛନ୍ତି ନା ତୁମକୁ ପୋଷ୍ୟ କରିଛନ୍ତି? ଏବେ ତୁମେ ବ୍ରହ୍ମା କୁମାର କୁମାରୀ ହୋଇଛ। ସେ ବାବା ପୋଷ୍ୟ କରନ୍ତି ନାହିଁ। ସମସ୍ତ ଆତ୍ମା ଅନାଦି ଅବିନାଶୀ ଅଟନ୍ତି। ସବୁ ଆତ୍ମାମାନଙ୍କୁ ନିଜ ନିଜର ଶରୀର ଓ ପାଠ ମିଳିଛି, ଯାହା ବଜାଇବାକୁ ହିଁ ପଡ଼ିବ। ଏହି ପାଠ ହିଁ ଅନାଦି ଅବିନାଶୀ ପରମ୍ପରାରୁ ଚାଲି ଆସୁଛି। ଏହାର ଆଦି ଅନ୍ତ କୁହାଯାଇପାରିବ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲେ ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପରଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ନିଜର ସାହୁକାରୀ ବା ବଡ଼ଲୁକିଆ ଢାଞ୍ଚା ବା ପଦପଦବୀ ଆଦିର ଅହଙ୍କାର ତୁଟାଇ ଦେବାକୁ ହେବ। ଅବିନାଶୀ ଜ୍ଞାନ ଧନ ଦ୍ୱାରା ନିଜକୁ ମାଲାମାଲ କରିବାକୁ ହେବ। ସେବାରେ କେବେ ହେଲେ ଥକି ଯିବାର ନାହିଁ। ନମ୍ବର ଦୁଇ, ବାତାବରଣକୁ ଭଲ ରଖିବା ପାଇଁ ମୁଖରୁ ସର୍ବଦା ରତ୍ନ ବାହାର କରିବାକୁ ହେବ। କେବେ ହେଲେ ଦୁଃଖଦାୟକ ବଚନ ନ ବାହାରୁ ଏଥିପ୍ରତି ଧ୍ୟାନ ରଖିବାକୁ ହେବ। ସର୍ବଦା ହର୍ଷିତ ମୁଖ ରହିବାକୁ ପଡିବ। ବରଦାନ, ଯେକୌଣସି ପ୍ରକାରର ବାତାବରଣ ଭିତରେ ମନ ବୁଦ୍ଧିକୁ ଗୋଟିଏ ସେକେଣ୍ଡ ଭିତରେ ଏକାଗ୍ର କରିପାରୁଥିବା ସର୍ବଶକ୍ତି ସମ୍ପନ୍ନ ଆତ୍ମା ହୁଅ। ବାପଦାଦା ସବୁ ପିଲାଙ୍କୁ ନିଜର ସମସ୍ତ ଶକ୍ତି ଗୁଡିକୁ ପୈତୃକ ସମ୍ପତ୍ତି ରୂପରେ ଦେଇଛନ୍ତି। ଯୋଗ କରିବାର ଶକ୍ତିର ଅର୍ଥ ହେଲା ମନ ବୁଦ୍ଧିକୁ ଯେଉଁଠାରେ ଲଗାଇବାକୁ ଚାହିଁବ ସେଠାରେ ଲାଗି ଯାଉଥିବ। ତେଣୁ ଯେକୌଣସି ପ୍ରକାରର ବାୟୁମଣ୍ଡଳ ଭିତରେ ନିଜର ମନ ବୁଦ୍ଧିକୁ ଗୋଟିଏ ସେକେଣ୍ଡରେ ଏକାଗ୍ର କରିନିଅ। ପରିସ୍ଥିତି ହଲଚଲ କରିବା ଭଳି ହୋଇଥିବ, ବାତାବରଣ ତମଗୁଣୀ ହୋଇଥିବ, ମାୟା ନିଜର କରିବା ପାଇଁ ବହୁତ ଚେଷ୍ଟା କରୁଥିବ, ତଥାପି ମଧ୍ୟ ତୁମେ ସେକେଣ୍ଡ ମଧ୍ୟରେ ଏକାଗ୍ର ହୋଇଯାଅ। ଯଦି ଏହିଭଳି ନିୟନ୍ତ୍ରଣ କରିବାର ଶକ୍ତି ରହିବ ତେବେ କୁହାଯିବ ସର୍ବଶକ୍ତି ସମ୍ପନ୍ନ ଆତ୍ମା। ସ୍ଲୋଗାନ, ବିଶ୍ୱ କଲ୍ୟାଣର ଦାୟିତ୍ୱ ଏବଂ ପବିତ୍ରତାର ମୁକୁଟ ପିନ୍ଧିଥିବା ଆତ୍ମାମାନେ ହିଁ ଦୁଇ ମୁକୁଟଧାରୀ ହୋଇଥାନ୍ତି। ଆଚ୍ଛା, ଓମ୍ ଶାନ୍ତି।